ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ କବାର ହରି ହରି ବୋଲ ଝଙ୍କଡ଼ବାସିନୀ ସିଂହ ବାହିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ କବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବ ସର୍ବସ୍ମିନ କାଳେ ସମସ୍ତଙ୍କର ମନଭୀଷ୍ଟ ପୂରଣ କରନ୍ତୁ ବୋଲ ଆନନ୍ଦ କବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଖଣ୍ଡଳ ମଣି ପ୍ରଭୁ ଶୂଳ ପାଣି ଆଖଣ୍ଡଳ ମଣି ପ୍ରଭୁ ଶୂଳ ପାଣି ଆଖଣ୍ଡଳ ଅନୁରାଗୀ କଳା ଅନୁରାଗୀ ଶ୍ରୋତା ଶ୍ରୋତୃ ମଣ୍ଡଳୀ, ଆଜି ଆପଣ ମାନଙ୍କ ନିକଟରେ ପୁଣ୍ୟ ବୈତରଣୀ ତୀରରେ ଆରଳି ଧାମରେ ଅବସ୍ଥାନ କରୁଥିବା ପରମ କାରୁଣିକ ଦେବଦେବ ମହାଦେବ ଆଖଣ୍ଡଳମଣିଙ୍କ ବିଷୟରେ କିଛି କହିବା ପାଇଁ ଯାଉଛି। କାଞ୍ଚନ ଜଙ୍ଗଲରେ ପୂର୍ଣ୍ଣ, ସେ ଜଙ୍ଗଲ ମଧ୍ୟରେ କେତୋଟି ପରିବାର ଗୋଟିଏ ଗାଁ ବସେଇ ରହୁଥିଲେ। ନୀଳାଦ୍ରି ସମର ସିଂହ ନାମରେ ଜଣେ ଲୋକ ସେ ଗ୍ରାମରେ ପଣ୍ଡିତେ ମୁଖ୍ୟ ଥିଲେ ଏବଂ ଗ୍ରାମଟିକୁ ପରିଚାଳନା କରୁଥିଲେ। ଦିନେ ନୀଳାଦ୍ରି ସମର ସିଂହଙ୍କର ମୁଣ୍ଡକୁ ବୁଦ୍ଧି ଜୁଟିଲା ଯେ ଇଏ ଜଙ୍ଗଲ ଭିତରେ ଅନେକ ଗୁଡ଼ିଏ ବିସ୍ତୀର୍ଣ୍ଣ ପଡ଼ିଆ ଅଛି, ସେହି ପଡ଼ିଆକୁ ସବୁ ଚାଷ କଲେ କେମିତି ହୁଅନ୍ତା। ଅନନ୍ତ ନାମେ ହଳୁଆ ଡାକି ପଠାଇ
ଲା।
ନାମରେ ଗୋଟିଏ ହଳୁଆ ଗାଁ ମୁଣ୍ଡରେ ରହୁଥିଲା। ଲୋକ ପଠେଇ ତାକୁ ଡକେଇ ଆଣିଲେ ସମରସିଂହ, ଡାକିଲେ ବାବୁରେ ଆସନ୍ତାକାଲି ପ୍ରଭାତରୁ ଆସି ମୋର ବଳଦ ହଳକ ନେଇ ଆଗରେ ଦେଖାଯାଉଥିବା ପଡ଼ିଆରେ ହଳ କରିବୁ। ମୁଁ ଭାବୁଛି ସେଠାରେ କିଛି ହରଡ଼ ଚାଷ କରିବା ପାଇଁ। ଆଜ୍ଞା ହଳିଆ ଅନନ୍ତ ଜବାବ ଦେଇ ବିଦାୟ ନେଇ ଚାଲିଗଲା। ପରଦିନେ ପଣ୍ଡିତେ ସକାଳ ହେଲା, ମୋହି ନେବା ପାଇଁ ବିଶ୍ୱକୁ ଆଜି ବାସନ୍ତି ଉଷା। ହଳିଆ ଅନନ୍ତ ଆଜ୍ଞା ଆସି ନୀଳାଦ୍ରି ସିଂହଙ୍କର ଦୁଆରେ ପହଞ୍ଚି ବଳଦ ଲଙ୍ଗଳ ଜୁଆଳି ବିହନ ସମସ୍ତ ସାମଗ୍ରୀ ନେଇ ଯାଇ ଯଥାସ୍ଥାନରେ ପହଞ୍ଚିଗଲା। ବଳଦ ଯୋଟି ହଳୁଆ ହଳ କରୁ କରୁ ଏବେ ହଳ କରିବା ଆରମ୍ଭ କଲା। ହଠାତ ଶୁଭିଲା ଆହା, କମ୍ପିଲା ମେଦିନୀ, ଆକାଶ ବହିଲା, ଅଣ ଚାଷରେ ବତାସ, ମହାପ୍ରଳୟ ଯେ ସୃଷ୍ଟି ହେଲା ପୁଣି। ପ୍ରକମ୍ପିତ ହେଲା ଆଜ୍ଞା ମେଦିନୀ ଆକାଶ, ପ୍ରବଳ ବେଗରେ ଅଣଚାଷ ପବନ ମାଡ଼ି ଆସିଲା, ପ୍ରବଳ ମେଘ ଘଡ଼ ଘଡ଼ି ସାଙ୍ଗକୁ ଆକାଶ ହେଲା ଅନ୍ଧକାରରେ ଆଚ୍ଛନ୍ନ। କିଏ ଯେପରି ପ୍ରଚଣ୍ଡ ଆଘାତରେ ଯଥା ପାଇ ଆହା ଆହା ବାରମ୍ବାର ଶବ୍ଦ କରୁଛି ଏବଂ ଜଣେଇ ଦଉଛି ମୋ ଦେହରେ ପ୍ରଚଣ୍ଡ ଆଘାତ ଲାଗିଲା, ମୁଁ ଭୀଷଣ ଭାବରେ କଷ୍ଟ ପାଉଛି। ହଳିଆ ଅନନ୍ତ ଭୟେ ହୁଏ ଥର ହର ମୂର୍ଚ୍ଛିତ ହୋଇ ଭୂମିରେ ହଳିଆ ଅନନ୍ତ ପଣ୍ଡିତେ ଇଏ ଘଟଣାକୁ ଦେଖି ମୂର୍ଚ୍ଛିତ ହୋଇ ତଳେ ପଡ଼ିଲା। ପାଖରେ ଆଜ୍ଞା କେହି ଲୋକ ନାହାନ୍ତି ହଳିଆ ଅନନ୍ତକୁ ସାହାଯ୍ୟ କରିବା ପାଇଁ। ଚେତା ପାଇ କିଛି କ୍ଷଣ ପରେ ଉଠି ଦେଖେ ନେତ୍ରରେ ଭାଙ୍ଗିଛି ଲଙ୍ଗଳ ବାଜିଛି ତାଫାଳ ଏକ ମୁଗୁନି ପଥରେ କିଛି କ୍ଷଣ ପରେ ଯେତେବେଳେ ଚେତା ଫେରି ପାଇଲା ଅନନ୍ତ ଦେଖିଲା ଖଣ୍ଡେ କାଳିଆ ମୁଗୁନି ପଥରରେ ଲଙ୍ଗଳର ଫାଳ ବାଜି ଲଙ୍ଗଳ ସହ ଫାଳଟି ଭାଙ୍ଗି ଯାଇଛି। ବହୁଛି ଧାର ଧାର ହୋଇ ରକ୍ତ ବହୁଛି ଆ ବହି ଯାଉଛି ସତେ ଯେପରି ରକ୍ତର ନଦୀଟିଏ ପ୍ରବାହିତ ହୋଇଛି ଏତିକି ବେଳେ ହଣା ବିସ୍ତାର କରି ନାଗସାପଟିଏ କୁଆଡୁ ଆସି ଅନନ୍ତକୁ ଦେଖିଲା ଏବଂ ଯାଇ ବହୁଥିବା ରକ୍ତ ମଧ୍ୟରେ ପଣ୍ଡିତେ ଡୁବି ଯାଇ ଉଭେଇ ଗଲା ପ୍ରସ୍ତର ତଳୁ ବାରମ୍ବାର ଶବ୍ଦ ଶୁଭୁଛି ହଳିଆ ଅନନ୍ତ ଭୟଭୀତ ହୋଇ ଯାଇ ଆଜ୍ଞା ମୁନିବ ନିକଟରେ ପହଞ୍ଚିଲା ଏବଂ ଘଟଣାଟି ସମସ୍ତ ବର୍ଣ୍ଣନା କଲା ନୀଳାଦ୍ରି ସିଂହଙ୍କ ନିକଟରେ ନୀଳାଦ୍ରି ଶୁଣି ବୃତ୍ତାନ୍ତ ଲାଗିଲା ମୋ ଠାରୁ ସବୁ କଥା ମାନ ଶୁଣି କେତେ ଜଣ ପ୍ରତିବେଶୀଙ୍କୁ ସାଥିରେ ନେଇ ଯାଇ ପହଞ୍ଚିଗଲେ ହଳ ସ୍ଥାନରେ ସମସ୍ତେ ଦେଖୁଛନ୍ତି ଅନନ୍ତ କହିଥିବା ରକ୍ତସ୍ରୋତ ପରିବର୍ତ୍ତେ କ୍ଷୀରର ସ୍ରୋତ ପ୍ରବାହିତ ହେଉଛି ଦଳ ଦଳ ହୋଇ ନାଗସର୍ପମାନେ ଏଣେ ତେଣେ ଆଜ୍ଞା ବୁଲୁଛନ୍ତି ଏବଂ କ୍ଷୀର ମଧ୍ୟରେ ବୁଡ଼ି ଯାଇ ଉଭେଇ ଯାଉଛନ୍ତି ଏ ବିସ୍ମିତ କଥା ଦେଖି ଚାହିଁ ପରସ୍ପରେ ହେ ହେ ବୋଲନ୍ତି ଯେ କଥା ଶୁଣା ବୋଲନ୍ତି ଯେ କଥା ଶୁଣା ନଥିଲା କର୍ଣ୍ଣରେ ବେ ନଥିଲା କର୍ଣ୍ଣରେ ବେ ନଥିଲା କର୍ଣ୍ଣରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି ଭାଇମାନେ ଇଏ ବଡ ଅଦ୍ଭୁତ ଘଟଣା ଏମିତି କଥା ତ କେହି କେବେ କାନରେ ଶୁଣିନି କିମ୍ବା ଆଖିରେ ମଧ୍ୟ ଦେଖିନି ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯେଉଁଠାରୁ ଶବ୍ଦ ଆସୁଥିଲା ସମସ୍ତେ ଆଜ୍ଞା ଏକତ୍ରିତ ହୋଇ ସେ ସ୍ଥାନକୁ ଯାଇ ଖୋଳିବା ଆରମ୍ଭ କରିଲେ ମୁଗୁନି ପଥର ଚୌପାସେ ଥିଲା ପଥରଟିକୁ ଏକତ୍ରିତ ହୋଇ ଖୋଳିବାକୁ ଲାଗିଲେ ଦେଖିଲେ ପଥର ଚାରିପାଖରେ କୁଢ଼କୁଢ଼ ହୋଇ ଶ୍ମଶାନ ପାଉଁଶ ଆଉ କିଛି ଖୋଳିବାରୁ ଦେଖିବାକୁ ପାଇଲେ ମଣ୍ଡଳାକୃତିର ମଣ୍ଡପଟିଏ ଏବଂ ବିରାଟ ଆକାରର ତୋରଣ ମଧ୍ୟ ବିରାଜିତ ଲିଙ୍ଗ ମୂର୍ତ୍ତି ଏକ ସେଠାରେ ବାଜିଛି
ବାଲା।
ଭଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଲୋକମାନେ ଦେଖିବାକୁ ପାଇଲେ ଚତୁଃପାର୍ଶ୍ୱରେ ବିରାଟ ଏକ ତୋରଣ, ମଣ୍ଡପର ମଧ୍ୟ ଭାଗରେ ଲିଙ୍ଗ ମୂର୍ତ୍ତିଟିଏ ବସିଛି, ଯେଉଁଠାରୁ କ୍ଷୀରସ୍ରାବ ହେଉଥିଲା ସେ ସ୍ଥାନରେ ରକ୍ତରେ ଏକ ବର୍ଣ୍ଣମଣ୍ଡଳ ହୋଇଛି। ଆଜ୍ଞା ସେଥିରେ ଲେଖା ଅଛି ଆଖଣ୍ଡଳମଣି। ଦେଖଣା ହାରିଏ ଆଶ୍ଚର୍ଯ୍ୟ ହୋଇଗଲେ, ଏବଂ ଭୟ ମିଶ୍ରିତ ଅସ୍ଥିରତା ମଧ୍ୟରେ ନିଜ ନିଜ ଘରକୁ ବାହୁଡ଼ି ଗଲେ। ନୀଳାଦ୍ରି ଦେଖିଲେ ଅର୍ଭ ରାତେ ସ୍ୱପ୍ନରେ ଅର୍ଭ ଦେବେ। ନୀଳାଦ୍ରି ଦେଖିଲେ ଅର୍ଭ ରାତେ ସ୍ୱପ୍ନରେ ଅର୍ଭ ଦେବେ। ସେଦିନ ରାତ୍ରି ଅର୍ଦ୍ଧ ସମୟ ହୋଇଛି, ନୀଳାଦ୍ରି ସିଂହ ଶୋଇଛନ୍ତି। ଆଜ୍ଞା ସ୍ୱପ୍ନରେ ଦେଖିଲେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଜଣେ ସନ୍ନ୍ୟାସୀ ଆସି ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ଦକ୍ଷିଣ ହସ୍ତେ ତ୍ରିଶୂଳ କଣ୍ଠେ ଦକ୍ଷିଣ ହସ୍ତେ ତ୍ରିଶୂଳ ବେକରେ ଝୁଲୁଛି ହାଡ଼ମାଳ, ଜଟା ମଧ୍ୟରେ ସର୍ପଟିଆ ଆଜ୍ଞା ଫଣା ଟେକିଛି। ସନ୍ନ୍ୟାସୀ ଜଣକ ଡାକୁଛନ୍ତି ବସ୍ତ ନୀଳାଦ୍ରି ସିଂହ, ବିଶ୍ୱ କଲ୍ୟାଣ ପାଇଁ ମୁଁ ମଣ୍ଡଳ ମଧ୍ୟରେ ତପସ୍ୟାରେ ଥିଲି, ହଳିଆ ଅନନ୍ତ ହଳ କରିବାରୁ ଲଙ୍ଗଳ ଫାଳ ବାଜି ମୋ ମସ୍ତକ କ୍ଷତ ହୋଇଛି, ଏବଂ ସେହି କ୍ଷତ ସ୍ଥାନରୁ ରକ୍ତସ୍ରାବ ହେଉଛି। ବେଦଜ୍ଞ ବ୍ରାହ୍ମଣ ଡକାଇ ଆଣି ସୁରକ୍ଷିତ କରାଓ, ବେଦଜ୍ଞ ବ୍ରାହ୍ମଣ ମାନଙ୍କୁ ଡାକି ଆଣି ପୂଜା କର, ଶର୍କରା କଦଳୀ କ୍ଷୀର ଗଞ୍ଜେଇ ଆଦି ପକାଇ ବିଧି ବିଧାନ ପୂର୍ବକ ମୁଖ୍ୟତଃ ସ୍ଥାନରେ ଘର୍ଷଣ କରିବ। ମୁଣ୍ଡରେ ମୋର ଫାଳ ବାଜିବାରୁ ଯନ୍ତ୍ରଣାରେ ମୁଁ ଆହା ଆହା ଶବ୍ଦ କରୁଥିବାରୁ ଏ ସ୍ଥାନର ନାମ ହେବ ଆରଡ଼ି। ଶୈବପୀଠ ଆରଡ଼ି ଧାମରେ ରହି ମୁଁ ପୂଜା ପାଇବି, ସାରା ଦେଶର ନରନାରୀମାନେ ମୋତେ ଭକ୍ତିରେ ପୂଜା କରିବେ। ଏତେ କହି ସନ୍ନ୍ୟାସୀ ଯେ ହେଲେ ଅନ୍ତର୍ଧ୍ୟାନ, ଉଠିଲା ନୀଳାଦ୍ରି ସିଂହ ବରଦିଶୟନ, ଉଠିଲା ନୀଳାଦ୍ରି। ସିଂହକୁ ସ୍ୱପ୍ନରେ ଦେଖାଯାଇ ବହୁ ଆଖଣ୍ଡଳମଣି ସମସ୍ତ କଥା ମାନ ଜଣାଇ ଆଜ୍ଞା ବିଦାୟ ନେଇ ଚାଲିଗଲେ। ନିଦ ଭାଙ୍ଗିଗଲା ନୀଳାଦ୍ରିଙ୍କର। ରାତି ପାଇବା କ୍ଷଣି ସମସ୍ତଙ୍କ ପାଖରେ ସ୍ୱପ୍ନ ବୃତ୍ତାନ୍ତ ପ୍ରକାଶ କଲେ। ଗ୍ରାମବାସୀ ମାନେ ଆନନ୍ଦିତ ମନରେ ଧାଇଁ ଯାଉଛନ୍ତି ଆଖଣ୍ଡଳମଣିଙ୍କ ଦର୍ଶନ ନିମିତ। ଯଥା ସମୟରେ ବ୍ରାହ୍ମଣ ସେବକ ନିଯୁକ୍ତି କରାଯାଇ ଆଖଣ୍ଡଳମଣିଙ୍କ ପୂଜା ଅର୍ଚ୍ଚନା କରାଗଲା। ଦେବତ୍ରିଲୋଚନଙ୍କର ମହିମା ଗ୍ରାମରୁ ଗ୍ରାମ, ନଗରରୁ ନଗର, ଆଜ୍ଞା ସାରା ଇଲାକାରେ ବ୍ୟାପି ଗଲାଣି। ହରଣ କରନ୍ତି କାଳ ସର୍ପ ବିଷ, ସେ ପ୍ରଭୁ ତ୍ରିଶୂଳ ପାଣି, ସେ ପ୍ରଭୁ କାହାକୁ ସର୍ପଦଂଶନ କରେ ତେବେ ଠାକୁରଙ୍କର କୁଣ୍ଡ ଜଳ ପାନ କଲେ ଆରୋଗ୍ୟ ଲାଭ କରନ୍ତି। ଅନ୍ଧ ଛୋଟା କୁଷ୍ଠ ରୋଗୀ ନାନାଦି ଦୁଷହ ବ୍ୟାଧିରେ ଯନ୍ତ୍ରଣା ପାଉଥିବା ନର ନାରୀ ଠାକୁରଙ୍କ ପାଖରେ ଅଧିଆ ପଡି ପଣ୍ଡିତେ ରୋଗମୁକ୍ତ ହୁଅନ୍ତି। ବଳଭଦ୍ର ଭଞ୍ଜ ନାମେ କନିକାର ରାଜା, ଘାଗଡ଼େ ରାଜଧାନୀ ପାଳନ୍ତି ପରଜା। ହିମନ୍ତ ମଣ୍ଡଳୀ ରକ୍ଷ ଦେବେ ବଳଭଦ୍ର ଭଞ୍ଜ ନାମରେ କନିକାର ରାଜା। ରିଘାଗଡ଼ ଠାରେ ରାଜଧାନୀ ବସାଇ କନିକା ଶାସନ କରୁଥିଲେ। ହରିହର ଭଞ୍ଜ ତାହାଙ୍କର ପୁତ୍ର, ପତ୍ନୀ ନାମ ସତ୍ୟବତୀ। ବଳଭଦ୍ର ଭଞ୍ଜଙ୍କର ପୁଅ ହରିହର ଭଞ୍ଜ, ହରିହର ଭଞ୍ଜଙ୍କର ପତ୍ନୀଙ୍କ ନାମ ହେଲା ସତ୍ୟବତୀ। ଆଜ୍ଞା ରୂପଗୁଣ ସମ୍ପନ୍ନା ବୁଦ୍ଧିମତୀ, ସବୁ ଥାଇ ତାଙ୍କର କିଛି ନଥିଲା ପରିକାଳାତିପାତ କରୁଥିଲେ। କାରଣ ଦୁଇ ଜଣଙ୍କର ପୁତ୍ର ସନ୍ତାନ ନଥିଲା। ଆଜ୍ଞା ବନ୍ଧ୍ୟା କଷଣ ଭୋଗ କରୁଥିଲେ, ସଦା ସର୍ବଦା ମନରେ କଷ୍ଟ, କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କରି ପାରିବ। ଆକାଶରେ ଅମା ଅନ୍ଧକାର ମାଡ଼ି ଆସିଲା, ଦୁଷହ ବ୍ୟାଧିରେ ବିବର୍ଣ୍ଣ ହେଲା ଶରୀର, ଚକ୍ଷୁଡୋଳା ନଷ୍ଟ ହୋଇଗଲା, ଅଣ୍ଡାଳି ଅଣ୍ଡାଳି ପଥ ଚାଲେ ସତ୍ୟବତୀ। ଚକ୍ଷୁ ଦୁଇଟି ନଷ୍ଟ ହୋଇଯିବାରୁ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିଲା। ଶରୀରର ଉତ୍ତାପ ବଢ଼ିବା ସାଙ୍ଗକୁ ଅସହ୍ୟ ଯନ୍ତ୍ରଣାରେ ପ୍ରାଣ ଛଟପଟ ହେଲା। ପୁତ୍ରବଧୂର ଆରୋଗ୍ୟ ଲାଗି ରାଜା ବଳଭଦ୍ର ଭଞ୍ଜ ବଛା ବଛା ବୈଦ୍ୟ ମାନଙ୍କୁ ଆଣି ବହୁ ଅର୍ଥ ବ୍ୟୟ କରି ଆଜ୍ଞା ଚିକିତ୍ସା କରାଇଲେ ସତ, ହେଲେ କଣ ଏତେ ସବୁ ନିରର୍ଥକ ହୋଇଗଲା। ମରିଲେ ବାବା ମଣି ତବ ମହିମା ପୁରି हे प्रभु पंचानन यतिकी निवेदन तब पादरे सुळ पाणी ବଧୁକୁ ମୋର ଦୁଃସହ ବ୍ୟାଧିରୁ ରକ୍ଷା କରି କୋଳରେ ତାର ପୁତ୍ର ସନ୍ତାନଟିଏ ଦିଅ। ଏତିକି ତୁମ ପାଦ ତଳେ ମୋର ପ୍ରାର୍ଥନା, ମଧୁବା ବଂଶ ମୋର ଧ୍ୱଂସ ପାଇଯିବ। ଶୁଷ୍କ ତୃଣ ପାରି ବଧୁ ଅଧିଆ ପକାଇ ପିଆଇଲେ ଘର୍ଷଣ ତୃଣ ବିଛାଇ ନିଜର ପୁତ୍ର ବଧୁକୁ ଆଖଣ୍ଡଳ ମଣିଙ୍କ ଉଦ୍ଦେଶ୍ୟରେ ରାଜପ୍ରାସାଦରେ ଅଧିଆ ପକାଇ ନୀତିଦିନ ଚାର ପଠାଇ ଆରଡି ଧାମରୁ ଆଖଣ୍ଡଳ ମଣିଙ୍କର କୁଣ୍ଡ ପାଦୁକା ଆଣି ପଣ୍ଡିତେ ପାନ କରାଇଲେ। ହିମନ୍ତ ମଣ୍ଡଳୀ ଲକ୍ଷ ଦେବେ, ପ୍ରଭୁ ଆଖଣ୍ଡଳ ମଣିଙ୍କ କୃପାରୁ ଘର୍ଷଣ ପାନ କରିବା ଫଳରେ ସତ୍ୟବତୀ କ୍ରମେ ଆରୋଗ୍ୟ ଲାଭ କଲା। ରାଜା ବଳଭଦ୍ର ଭଞ୍ଜ ପୁତ୍ର ଏବଂ ପୁତ୍ର ବଧୂକୁ ଆରଡି ଧାମକୁ ପଠାଇ ଦେଲେ। ପେଟରେ ଦାନା ପଡ଼େ ନାହିଁ ଦେବେ। ସୁଭାତୃଷାକୁ ଭୁଲି କଠୋର ଚିତ୍ତରେ ସତ୍ୟବତୀ ଆଜି ବାବା ମଣିଙ୍କ ନିକଟରେ ଅଧିଆ ପଡି କାନ୍ଦି କାନ୍ଦି ଡାକୁଛି ହେ ଶୂଳ ପାଣି, ବାରେ ମାତ୍ର ଅନୁଗ୍ରହ କରି ଇଏ ଅଧିନାକୁ ଦୁଃସହ ବ୍ୟାଧିରୁ ମୁକ୍ତି ଦିଅ। ହେ ଯିବି ନାହିଁ କେଉଁଠାରେ ମଲେ ମୁଁ ମରିବି ଛାଡ଼ି ଆଉ କେଉଁଠାକୁ ଯିବି ନାହିଁ। ମରି ପାଦ ତଳେ ପଡି ମୁଁ ସୁଖୀ ସୁଖୀ ମରିବି, ଶେଷରେ ତୁମ ନାମରେ କଳଙ୍କ ଲାଗିବ। ଶ୍ରୋତାମଣ୍ଡଳୀ ଲକ୍ଷ୍ୟ ଦେବେ, ଇତିମଧ୍ୟରେ ବିତିଗଲା ବାବାମଣିଙ୍କ ନିକଟରେ ତିନି ମାସ। ବାବାମଣିଙ୍କର ଆସନ ହେଲା ଟଳମଳ। ସତ୍ୟବତୀର ପ୍ରାର୍ଥନାରେ ଭକ୍ତ ସତ୍ୟବତୀକୁ ରକ୍ଷା କରିବା ଲାଗି ଠାକୁର ଆସି ପହଞ୍ଚି ଯାଇଛନ୍ତି। ସ୍ୱପ୍ନରେ ଦେଖା ଦେଇ ଡାକିଲେ ମା ସତ୍ୟବତୀ, ମୁଁ ତୋ ଭକ୍ତିରେ ସନ୍ତୁଷ୍ଟ ହୋଇଛି, ଗାଧି ମୁକ୍ତ ହୋଇବୁ, ସୁସ୍ଥ କାଳ କାଟିବୁ, ସୁସ୍ଥ କାଳ ମୁକ୍ତ ହୋଇ ରାଜଧାନୀକୁ ଫେରିଯା ଏବଂ ପ୍ରତ୍ୟେକ ସୋମବାର ଦିନ ମୋର ମେଳା ପୂଜା କରିବୁ। ନିଶ୍ଚିତ ବ୍ୟାଧି ମୁକ୍ତ ହୋଇ ପୁତ୍ର ଲାଭ କରି ସୁଖରେ କାଳ ଯାପନ କରିବୁ। ଫେରି ନ ବରଙ୍କୁ ସଭିଙ୍କ ଅବ୍ରତେ ବଖାଣି ସର୍ବବୃତାନ୍ତ। ଖଣ୍ଡଳମଣିଙ୍କ ମହିମା କଥା ସମସ୍ତଙ୍କ ଆଗରେ ବର୍ଣ୍ଣନା କଲା ସତ୍ୟବତୀ। ସମସ୍ତେ ପଣ୍ଡିତେ ଶୁଣି ଆନନ୍ଦିତ ହେଲେ। ଆଖଣ୍ଡଳମଣିଙ୍କର ମହିମା ଦିନକୁ ଦିନ ଖ୍ୟାତ ହେଲା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ସତ୍ୟବତୀ ଚକ୍ଷୁ ଫେରି ପାଇବା କଥା ଲୋକ ମୁଖରେ ପ୍ରକଟିଲା। ଜନ୍ମିଲା ତୁମର ଦୁଃଖ ହେ ହେଲା। ସତ୍ୟବତୀ ଗର୍ଭରୁ ସୁନ୍ଦର ପୁଅଟିଏ, ଆଦରରେ ଶିଶୁ କୁମାରର ନାଁ ରଖିଲେ ବିନାୟକ ରାୟ। ଦିନକୁ ଦିନ ବିନାୟକ ପଣ୍ଡିତେ ଶଶିକଳା ଭଳି ବଢୁଛି। ରାଜା ବଳଭଦ୍ର ଦିନେ ମନରେ ଚିନ୍ତା କଲେ, ପ୍ରଭୁ ଆଖଣ୍ଡଳମଣିକୁ ଆରଳି ଧାମରୁ ମୋର ରିଘାଗଡ଼ ରାଜଧାନୀକୁ ନେଇ ଆସି ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରିବି। ସାଥେ ନେଇ ବଳଭଦ୍ର ନିଜ ଅନୁଚରେ ରାଜା ବଳଭଦ୍ର ଭଞ୍ଜ ଲିଙ୍ଗ ମୂର୍ତ୍ତିକୁ ପଣ୍ଡିତେ ଖୋଳିବା ପାଇଁ ଚେଷ୍ଟା କଲେ, କିନ୍ତୁ ପଣ୍ଡିତେ ବିଫଳ ହେଲେ। ଶେଷରେ ଆରଡି ଧାମରେ ଗୋଟିଏ ସୁନ୍ଦର ମନ୍ଦିର ନିର୍ମାଣ କଲେ। ସେହିଦିନ ଠାରୁ ଠାକୁର ଆଖଣ୍ଡଳମଣି ଆରଡି ଧାମର ରହି ପୂଜା ପାଇ ଆସୁଛନ୍ତି। କାଳ ସର୍ପ ବିଷ ପାଣି ହୋଇଯାଏ, ପିଇ ଦେଲେ କୁଣ୍ଡ ଜଳ। কুষ্ঠ ব্যাধি মুক্ত হুয় ইমানব নাম ধরিলে কুণ্ডর কেতে কেতে কীর্তিমান রহিছি বর্ণ নেবল ই মন স্বল্প সময়রে নুহ ই সম্ভব ক্ষমিবে বিদুষজন বাবা খণ্ডল মণিক পয়রে জনাই শেষ প্রণাম বিদায় নেই নহুছি এবে বিশ্বনাথ কিঞ্চন হো দীনজন শরণ রক্ষণ মহাবাহু দীনজন শরণ রক্ষণ মহাবাহু সম্পূর্ণ সাগরে সর্বে বলন্তু আনন্দে কবার হরি হরি বল এ ভারত মাতার দুঃখ দূর হে উহে।